ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଆସନ୍ତାକାଲି ନରେନ୍ଦ୍ର ମୋଦି ସୋମନାଥ ମନ୍ଦିର ଗସ୍ତରେ ଯାଇ ଧ୍ୱଜପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆସନ୍ତାକାଲି ପୂର୍ବାହ୍ନ 10 ଘଟିକାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ମାନବ ସମ୍ଭଳର ନିୟୋଜନ ଏବଂ ବିଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରକ୍ଷା ସହ ବିପର୍ଯ୍ୟୟ ସମୟରେ ଶୂନ୍ୟ ପ୍ରାଣହାନୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଗୋଷ୍ଠୀ ସଚେତନତା, ପର୍ଯ୍ୟାପ୍ତ ମାତ୍ରାରେ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଉପରେ ଆଲୋଚନା ହୋଇଥିଲା। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋ ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଲଣ୍ଡା ବୋଡକ ପଞ୍ଚାୟତରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପରେ ଅନ୍ଦରାଇଠାରେ ମାର୍କେଟ କମ୍ପ୍ଲେକ୍ସ, କୁବେରା ପଞ୍ଚାୟତଠାରେ କମ୍ୟୁନିଟି କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟେଦେଉଳ, ରେଢ଼ାକୋଲ ଏବଂ ଜୁଜୁମୁରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକଟେଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକଟିଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋହାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥା ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମ୍ବଲପୁର ସହରରେ ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଓ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଗତ ଦିନର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପାଳନ ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେଭ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଡିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେଭ୍ ଡଗ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଓ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେଭ୍ ଡଗ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍, ପ୍ରଗତି ଲ୍ୟାବ୍, ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟ୍କୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 26 ତାରିଖରେ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଉଛି। ଏଥିରେ ଆକାଶବାଣୀର ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଗତକାଲି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆକାଶବାଣୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଶିକ୍ଷା, ସୂଚନା, ବିଶେଷକରି କୃଷି କ୍ଷେତ୍ର ତଥା କୃଷକମାନଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଓ ଅମିତ ଦାସଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାସହ ରବିନାରାୟଣ ଶତପଥୀ ଓ ଶିଶିର କୁମାର ଶତପଥୀ ଦାସକାଠିଆ ପରିବେଷଣ କରିଥିଲେ। ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଲୁପସ୍କୁ ଲୋକଲୋଚନକୁ ଆଣିବା। ଏହାକୁ ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକକ୍, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଏ ସମ୍ପର୍କରେ ଡାକ୍ତର ସମ୍ବିତ ସୁବୁଦ୍ଧି ଆକାଶବାଣୀକୁ କୁହନ୍ତି,
ଲୁପସ୍ ହେଉଛି ଗୋଟେ ରୋଗ ଯେଉଁଥିରେ ଆମର ଇମ୍ୟୁନ୍ ସିଷ୍ଟମ୍ ଆମ ଦେହ ଏଗେନଷ୍ଟ ହିଁ ରିଆକ୍ଟ କରେ, ଯେଉଁଥିରେ କି ଶରୀରର ସବୁ ଅଙ୍ଗକୁ ଆଫେକ୍ଟ କରେ, ଯେମିତିକି ଆମର ସ୍କିନ୍ ଆଫେକ୍ଟ ହୁଏ, ଯେଉଁଥିରେ କି ଆମର ଏଥିରେ ବଟରଫ୍ଲାଏ ରାଶ୍ ହୁଏ, ପୁରା ମୁହଁରେ ରାଶ୍ ହବ, ଯେଉଁଟାକି ଆମର ନାକ ସନ୍ଧିକୁ ଛାଡ଼ିକି ପୁରା ବଟରଫ୍ଲାଏର ରାଶ୍ ଦେଖାଯିବ। ଏହା ଛଡ଼ା ଆମର ଗଣ୍ଠି ମଧ୍ୟ ଏଥିରେ ଆଫେକ୍ଟ ହୁଏ, ଜଏଣ୍ଟ ପେନ୍ ହୁଏ। ଯେତେ ଜଲ୍ଦି ଆମେ ୟାକୁ ଡିଟେକ୍ଟ କରିବା ତାକୁ ସେତେ ଜଲ୍ଦି ଆମେ ତାକୁ ଟ୍ରିଟ୍ କରିକି ଇଏ ବହୁତ ଜଲ୍ଦି ରେମିସନ୍ରେ ବି ରହିବ।
ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।